अद्वैतम अच्युतम अनादि अनंत रूपम विष्णु तत्व एक एवं अभिन्न हुआ सत्य भी तंत्र बहु रूप अवतार रही थी। से विषय ब्रह्म संहिता पंचम अध्याय अंतर श्लोक प्रतिपादित हुई थी। रामादि मूर्ति शुक्रा नियमेन तिष्ठन राम लक्ष्मण भरत शत्रुनादि बहु रूप रे भगवान विराजमान एवं तंत्र एक समस्त रूप तंत्र सृष्टि जेकोश अंश विराजमान रही पारती। इस समस्त रूप स्वतंत्र परमेश्वर भगवान रूपे नित्य गोटे दीपर अन्य बहु दीप प्रज्वलित सब दीप दीपरी समशक्ति समन्वित से भगवान विभिन्न अवतार मान्य समस्ते पूर्ण परमेश्वर भगवान अटंते। श्रीरामचंद्र लक्ष्मण भरत एवं शत्रुघ्न विष्णुदत्व समस्ते समान शक्ति समन्वित देवता मान प्रार्थना फल से महाराज दशरथ पुत्र रूपे आविर्भूत होते दशमी तेणु भगवान रामचंद्र नवमी तिथि आविर्भाव हम चौदह दिन रहा पंदर दिन तेणु आम भगवान रामचंद्र विषय कथा कहवा तेणु ये भगवान रामचंद्र आविर्भाव हेतु आम गोटे सुजोग मिलला भगवान रामचंद्र विषय श्रवण करवा भगवान रामचंद्र विषय सुखदेव गोस्वामी नवम स्कंदरे दुईट अध्याय भगवान रामचंद्र लीला वर्णना कर भगवान लीला अनंत रही विशेष भाव भगवान रामचंद्र जो लीला सब रही से विषय अन्य विभिन्न तत्वदर्शी मान द्वारा अन्य जो मुनि मैंने से सब को गान कर सोटा कह स्वाम चरितम राजन ऋषि तत्वदर्शी श्रुतम भी वर्णित घोरी दया सीता से मोहू पर श्री भगवान अनुचरित राजन तमे ऋषि भी विभिन्न ऋषि मानु जो तत्वदर्शी से श्रवण करी वर्णित घोरी दया सीता से मोहू तेणु से रामचंद्र दिव्य कार्यकलाप चतुर्दशी ऋषि द्वारा निश्चित भाव वर्णित होती आप बारंबार सीतापति श्री रामचंद्र चरित्र श्रवण कर तेणु मुझे संक्षेप वर्णना करी संक्षेप आम महर्षि वाल्मीकि 25,000 श्लोक भगवान रामचंद्र सात कांड रही आज बालकांड आलोचना करवा महर्षि वाल्मीकि महर्षि वाल्मीकि आमर गोस्वामी तुलसीदास रामचरित्र मानस उद्धार करवा भगवान रामचंद्र बालकांड सम्बन्धी भगवान रामचंद्र लीला को सातकांड व्यवहित करमी गोटे वृक्ष कांड रही स्कंद कांड सब रही शाखा प्रशाखा से भाव भगवान रामचंद्र जो कथा रही कथा वृक्षर सतटी कांड रही प्रथम कांड हूँ बाड़कांड छोट पा भगवान आविर्भाव हेले भगवान जो आविर्भाव जन्म कर्म चले दिव्यम भगवान का आविर्भाव हूँ सब दिव्य भगवान कृष्ण भाव में आविर्भाव होता भगवान रामचंद्र भाव में आविर्भाव होता भगवान राम कृष्ण को अवतार नाप देवता मैंने भूमिदेवी सहित जा प्रार्थना करते तेनाली भाव भगवान रामचंद्र आविर्भाव देवता मान प्रार्थना करते शुक्रता कह प्रार्थित मुहू से मैंने प्रार्थना कर देवता मान प्रार्थित सुरई देवता मैंने सब प्रार्थना करते भगवान को तेनालीस भाव दशरथ महाराज 60,000 वर्ष पर्यटन कौन सतान ही न तेणु से बहुत उद्विग्न ही गुरु वशिष्ठ को कहते गुरु वशिष्ठ कहाँ बहुहंकारा आये दुर्जन सहित नृप द्वारा अनुपम बालक देखने जाई
रूप राशि गुण कहिन सिराई आग बदल
आगुरु ता पूर्वरु निज दुख सुख सब ग्रही सुनाई गुरु को वशिष्ठ कहते कौन सी पुत्र संतान हेले ना तेणु कही वशिष्ठ बहु विधि समझाए वशिष्ठ से जानती आगत भविष्य सब तो जानती तेणु श्री कहते धरव धीर वही हाई सुत चारि त्रिभुवन विदित भगत भय हारी तुम चारि पुत्र हे जे कि भवन विदित हे त्रिभुवन विदित हे सुत तेणु ये जो रही भगवान वशिष्ठ ऋषि से तांकर अवस्था रे ऋषि श्रृंग को अणाला अंग देश में जन थे ऋषि नाम ऋषि श्रृंग कश्यपस्य च पुत्रोस्ति विभाण्डक इति श्रुतः ऋषि श्रृंग इति ख्यात तस्य पुत्र भविष्यति महर्षि वाल्मीकि वाल्मीकि रामायण वर्णना करछन्ति ये विभाण्डक जो कौन कश्यप पुत्र पुत्र होते ऋषि श्रृंग ऋषि श्रृंग मूलरू से बणरी रोते जंगल रोते स्त्री पुरुष भेद जापार नए समस्त एक बोली भावुले अंगदेशर जे राजा थे अंगदेश राजा ब्रह्मपाल तेणु तर देश कौन वर्षा वृष्टि नाला ना से जड़े मुनि कहले यदि आपष को आनी पारे तेल आप वृष्टि हम वर्षा हम कि ऋषि सिंह कमी आने विभाण्डक पुत्र विभाण्डक छाड़ ना समाज भी छाड़ ना अरण्य भी रखी तेणु से बेश्या मान को द्वारा व्यवस्था कर बुलेकर आणले ये ऋष्य सिंह को ऋष्य सिंह कहले विभाण्डक ऋषि तर गोटे अवसरा देखिए बीर्जपात होता तेणु से बीर्ज को जन कौन मृग पान करते मृग ठारे सिंह जन्म होती तेनालीर शुंग रही मस्तक शुंग रही है पशुर शुंग रही शुंग रही तेनाली ऋष शुंग ऋषि ऋष शुंग तेणु आमपाल कन्या शांता को बहुत करते शांता शांता हो दशरथ कन्या सी रमपाल को देते कौन पुत्र ही नथिले वर्तमान से जी से अंगदेश ऋषि सिंह को आणिक आसी गोटे यज्ञ कले यज्ञ व्यवस्था कले से यज्ञ जो वशिष्ठ कचु हृदय चारा सकल का विभाग सिद्ध तुम्हारा यह हमी बांटी देहु उपजाई अथा जोग देवी भाग बनाई तेणु से जो पुत्र से यज्ञ करते श्रृंगी ऋषि ही वशिष्ठ बुलावा श्रृंगी ऋषि को वशिष्ठ निमंत्रण कले पुत्र काम शुभ जग यज्ञ करावा पुत्र से यज्ञ अनुष्ठित कले तेणु भगवती सहित मोहनी आहुति देनी अन्य समस्त वर्तमान सहित ऋषि सिंह मुनि यज्ञ आहुति प्रदान कले तेणु प्रगटे अग्नि चरु कर देनी तेणु अग्निदेव स्वयं प्रकट हेले चरु धरिक आविर्भाव हेले तेणु सी वशिष्ठ ऋषि दे वशिष्ठ शिष्य दशरथ दे कहले इत्यादि जो भी भाव बांटा कथा बांट तेणु तब अदृश्य भय पावक सकल सभी समझाई परमानंद मगन रूप हरसन हृदय समाय तेणु यहाँ देखी अग्निदेव अदृश्य हो गले तेणु दशरथ महाराज ताकू बांटिले तब ही राय प्रिय नारी बुलाई कौशल्यादितली आई तेणु तक पत्रीमा जो डाकिले दशरथ महाराज अर्धभाग कौशल्य ही दीना से चार को अधा करी अधा प्रदान कले कौशल्या बड़ राणी तीन राणी दशरथ तेणु उभय भाग आधा आधे करी किन्ना ତେଣୁ ଆଉ ଯେଉଁ ଭାଗଟା ରହିଲା ତାକୁ ପୁଣି ଦୁଇ ଭାଗ କଲେ କହି କହି କମ୍ ରୂପ ସୋ ଦୌରୁ ରହୁ ସୋ ଉଭୟ ଭାଗ ପୁଣି ଭୌରୁ ଭୌ କୌଶଲ୍ୟା କୈକେଇ ହାତ ଧାରି ଦିନ ସୁମିତ୍ର ହୋଇ ମନ ପ୍ରସନ୍ନ କରି ଆଉ ଗୋଟେ ଭାଗ ଯେଉଁ ଦୁଇ ଭାଗ କରିଥିଲେ ତାକୁ ଗୋଟେ ଭାଗ ଦିଆଗଲା କୌଶଲ୍ୟାକୁ ଆର ଭାଗକୁ ପୁଣି ଦୁଇ ଭାଗ କଲେ ସେ ଦୁଇ ଭାଗକୁ ଗୋଟେ ଭାଗ ଦିଆଗଲା କୈକେଇକୁ ଆଉ ଯେଉଁ ଭାଗଟି ରହିଲା ସେ ଭାଗକୁ ଦୁଇ ଭାଗ କରି କୌଶଲ୍ୟା ଏବଂ କୈକେଇଙ୍କୁ ତାଙ୍କ ହାତରେ ଦେଲେ ତେଣୁ କୈଶଲ୍ୟା ଏବଂ କକେଇ କୈକେଇ ସେ ସୁମିତ୍ରାଙ୍କୁ ଦେଲେ ତେଣୁ କିଛି ବର୍ଣ୍ଣନା କରାଯାଉଛି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏ ଚାରି ପୁତ୍ର ସେଇ ତିନିଟି ରାଣୀଙ୍କ ପାଖରୁ ଗର୍ଭରୁ ଆସିଛନ୍ତି କୁଶଳାଙ୍କ ଗର୍ଭରୁ ଆସିଲେ ଭଗବାନ ରାମଚନ୍ଦ୍ର ଆସିଲେ କୈକେୟୀଙ୍କ ଗର୍ଭରୁ ଆସିଲେ ଭରତ ମହାରାଜ ଏବଂ ସୁମିତ୍ରାଙ୍କ ଗର୍ଭରୁ ଆସିଲେ ଲକ୍ଷ୍ମଣ ଏବଂ ଶତ୍ରୁଘ୍ନ ଜାଣ ପୁଅ ତେଣୁ ଇଏ ହେଉଛନ୍ତି ଭଗବାନଙ୍କର ଯେଉଁ ରହିଛନ୍ତି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ ଏଇ ଚାରି ଚତୁର୍ଭୁଜଙ୍କର ଇଏ ହେଉଛନ୍ତି ଚାରି ମୂର୍ତ୍ତି ଭଗବାନ ରାମଚନ୍ଦ୍ର ହେଉଛନ୍ତି ବାସୁଦେବ ଲକ୍ଷ୍ମଣ ହେଉଛନ୍ତି ସଂକର୍ଷଣ ତାପରେ ଭରତ ହେଉଛନ୍ତି ପ୍ରଦ୍ୟୁମ୍ନ ଏବଂ ଶତ୍ରୁଘ୍ନ ହେଉଛନ୍ତି ଅନିରୁଦ୍ଧ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏମାନେ ହେଉଛନ୍ତି ଭଗବାନଙ୍କ ଚତୁର୍ଭୁଜ ଭଗବାନ ତେଣୁ ଯଦି ବିସ୍ତାର କରନ୍ତି ପ୍ରଥମେ ବଳରାମ ରୂପରେ ନିଜକୁ ବିସ୍ତାର କରନ୍ତି ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ତେଣୁ ବଳରାମଙ୍କ ଠାରୁ ଏଇ ଚତୁର୍ଭୁଜ ଆସୁଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ସେଇ ଯେଉଁ ସଂକର୍ଷଣ ରହିଛନ୍ତି ତାଙ୍କ ପାଖରୁ ଆଉ ଜଣେ ଚତୁର୍ଭୁଜ ଆସୁଛନ୍ତି ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏବଂ ଦ୍ୱିତୀୟ ସଂକର୍ଷଣ ଠାରୁ ଆସୁଛନ୍ତି ଯେଉଁ କାରଣ ଦେଉଛନ୍ତି ବିଷ୍ଣୁ ମହାବିଷ୍ଣୁ ଯିଏ ମହାବିଷ୍ଣୁ ରହିଛନ୍ତି ଯାହାଙ୍କଠାରୁ ବହୁତ ଜଗତ ସୃଷ୍ଟି ହେଉଛି ତେଣୁ ଅଂଶାଂଶେନ ବୋଲି କୁହାଯାଉଛି ଅଂଶଙ୍କର ଅଂଶ ମାନେ ରାମା ମୂର୍ତ୍ତି ଶୁକଳା ନିୟମେନ ତିଷ୍ଠନ୍ ନାନାବତାର ଅକରୋଧ ଭୁବନେଶ୍ୱରୀ କିନ୍ତୁ କୃଷ୍ଣ ସ୍ୱୟଂ ସମଭାବ ପରମ କୁମାର ଯୋଗ ଗୋବିନ୍ଦ ମହାପୁରୁଷନ୍ ତମ ଭଜାମି ଭଗବାନ ଏହିଭଳି ଭାବରେ ନିଜକୁ ବିସ୍ତାର କରନ୍ତି ତେଣୁ ଏହି ବିଧି ଗର୍ଭ ସହିତ ସବ ନାରୀ ଭୟ ହୃଦୟ ହର ଶୀତ ସୁଖ ଭାରି ଯାଦିନ ତେ ହରି ଗର୍ଭ ହିଁ ଆଏ ସକଲ ଲୋକ ସୁଖ ସମ୍ପତ୍ତି ଛାଏ ଭଗବାନଙ୍କର ଭଗବାନ ଯେତେବେଳେ ଆସୁଛନ୍ତି ପୃଥିବୀକୁ ତେଣୁ ସମସ୍ତ ସକଲ କ'ଣ ଲୋକ ସୁଖ ସମ୍ପତ୍ତି ଛାଏ ସବୁ ଐଶ୍ୱର୍ଯ୍ୟ ଆସି ପହଞ୍ଚିଗଲା ଭଗବାନ କୃଷ୍ଣଙ୍କର ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଏ ସେଇଟା ତଥା ଆରଭ୍ୟ ନନ୍ଦସ୍ୟ ବ୍ରଜସର୍ବ ସମୃଦ୍ଧିମାନ ହରେର ନିବାସ ଆତ୍ମଗୁଣୀ ରାମା କ୍ରୀଡ଼ ଅଭୁନ୍ ରୂପ ଯେତେବେଳେ ଭଗବାନ କୃଷ୍ଣ ଆସିଲେ ବ୍ରଜରେ ସବୁ ସମୃଦ୍ଧି ଆସିଗଲା କାରଣ ରମାଦେବୀ ସ୍ୱୟଂ ସେଠି ସେବା କରୁଛନ୍ତି ବ୍ରଜବାସୀମାନଙ୍କର ଏଠି ମଧ୍ୟ ସେଇଭଳି ଭାବରେ ଯେତେବେଳେ ଭଗବାନ ଆସିଲେ ଗର୍ଭକୁ ଭାଇ ହୃଦୟ ହର ଶୀତ ସୁଖ ବାହାରି ଯେଉଁ ରହିଛନ୍ତି ମାଆମାନେ ବହୁତ ଆନନ୍ଦିତ ହୋଇଯାଉଛନ୍ତି ତାଙ୍କର ଶୋଭା ବଢ଼ିଯାଉଛି ଯେଉଁଭଳି ଭାବରେ ଭଗବାନ କୃଷ୍ଣ ଯେତେବେଳେ ଆସିଥିଲେ ଦେବକୀଙ୍କ ଗର୍ଭରେ ଦେବକୀଙ୍କର ଶୋଭା ବଢ଼ିଯାଇଥିଲା ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଟା କୁହାଯାଇଛି ସା ଦେଇ ସର୍ବ ଜଗନ୍ ନିବାସ ନିବାସ ଭୂତା ନିତରା ନରେ ଯେ ବହୁତ ନିବାସ ନିତରା ମାନେ ତାଙ୍କର ବହୁତ ସୁନ୍ଦର ଶୋଭା ହୋଇଯାଇଥିଲା କିନ୍ତୁ ଯେହେତୁ ସେ କଂସର ବନ୍ଦୀଶାଳୀ ରହିଥିଲେ ସେଥିପାଇଁ ଅନ୍ୟମାନେ ସେ ସୌନ୍ଦର୍ଯ୍ୟକୁ ଦର୍ଶନ କରିପାରିନଥିଲେ କିନ୍ତୁ ଏଠି ସେସବୁ ହୋଇନଥିଲା ଭଗବାନ ରାମଚନ୍ଦ୍ର ମା' ଯେଉଁ ରହିଛନ୍ତି ସମସ୍ତେ ଦେଖୁଛନ୍ତି ମାଆଙ୍କର କୌଶଳ୍ୟା କୈକେୟୀ ଏବଂ ସୁମିତ୍ରା ତାଙ୍କର ସୌନ୍ଦର୍ଯ୍ୟ ବଢ଼ିଯାଇଛି ଭଗବାନ ସମସ୍ତ ସୌନ୍ଦର୍ଯ୍ୟର ଆଧାର ତେଣୁ ଆମ ଶ୍ରୀଶ୍ରୀମନ୍ତ ରାଧାନନ୍ଦ ସ୍ୱାମୀ ମହାରାଜ କହନ୍ତି ଜଣେ ଯେତେବେଳେ ଗର୍ଭ ଧାରଣ କରନ୍ତି ସେତେବେଳେ ତାଙ୍କର କଷ୍ଟ ହୁଏ କିନ୍ତୁ ଏମାନଙ୍କର କୌଣସି କଷ୍ଟ ନାହିଁ ଆନନ୍ଦ ଘନ ତାଙ୍କ ହୃଦୟକୁ ଆସିଛନ୍ତି ଗର୍ଭକୁ ଆନନ୍ଦ ଘନ ତେଣୁ ସେମାନେ ମଧ୍ୟ ଆନନ୍ଦ ତାଙ୍କ ବିକିରଣ ହେଉଛି ତାଙ୍କର ମୁଖରୁ ମନ୍ଦିର ମହୋତ୍ସବ ରାଜନୀ ରାଣୀ ଶୋଭାଶୀଳ ତେଜ କି ଖାନି सुखदूत कच्छुक काल चली गौ जही प्रभु प्रकट सो अवसर भय। तेणु भगवान कितना स्वरे बर्तमान समय आसला शुभ समय आसला शुभ समय रे भगवान अवतार ग्रहण करिवे। जोग लगन ग्रह बार तिथि सकल भय अनुकूल चर अरु अचार हर्ष जूत राम जन्म सुख मूल। सब शुभ लग्न सब आसगला चैत्र शुक्लपक्ष नवमी तिथि पुनर्वस नक्षत्र कर्कट लग्न सूर्य मंगल शनि गुरु एवं शुक्र एवं पांच ग्रह सब उच्च स्थान विद्यमान। इवली भाव में जो आगामी 14 तारीख आसव जो हूँ रामनवमी तिथि से तिथि भगवान प्रकट होते नवमी तिथि मधुमास पुनीता शुक्ल पक्ष अभिजीत हरिप्रीता मध्य दिवस अति शीतन धाम पावन काल लोक विश्राम। मधुमास नवमी तिथि मधुमास पुनीता मधुमास चैत्र मास मधुमास भी कह जाए कहीं चैत्र मास रे मऊ माने बहुत मधु मऊ माछ माने बहुत मधु सृष्टि करती तैयारी करती फूल मानर संग्रह करती। नवमी तिथि नवमी तिथि भगवान आसिले कृष्ण आसिले अष्टमी तिथि ये आसिले नवमी तिथि ता पर तिथि आसी नवमी तिथि मधुमास पुनीता बहुत पवित्र मास मधुमास भगवत भगवान कहले ऋतुना कृष्णा कर वसंत ऋतु ये श्रेष्ठ ऋतु भगवान विभूति तेणु पवित्र मास मधुमास पुनीता शुक्ल पक्ष भगवान आस कृष्ण पक्ष भगवान कृष्ण किंतु ये हो भगवान रामचंद्र शुक्ल पक्ष भगवान आसिले अर्धरात्रि आस दिवस सकल शुक्ल पक्ष अभिजीत हरिप्रिया भगवान आसती अभिजीत नक्षत्र आसत हम भगवान सीता जोगेश्वर कृष्ण जत्रपार्थ धनुधर तत्र से विजय भूति ध्रुवानति मत मम ये भगवान अच्छा से सब विजय रही तेनाली अभिजीत नक्षत्र भगवान आस मध्य दिवस अति शीतन घाम मध्यान काल में भगवान आसर्भाव हे आम पालन करवा 14 तारीख में अति शीतन घाम बहुत ठंडा ना कि बहुत गरम ना शीतोष्ण समशीतोष्ण कौन जलवायु एवं पावन काल लोक विश्राम बहुत पवित्र काल रे पवित्र समय रे भगवान आविर्भाव हेले। शीतल मंद सुरभि बाहु बाहु हरषित सूर संतन मन चाहु वन कुसुमित गिरिगण मणियारा श्रवणी सकल सरिता मृत धारा। जो भगवान आसती प्रकृति कौन तंगु स्वागत करती स्वागतम कृष्णा सुस्वागतम कृष्णा वायुर होती गुण वायु शीतल एवं सुरक्षित होभाषित होयु सी वायु से समय आसुले पवन बोला हरषित सुर संतन मन चाहु सब सुर देवता मैंने देवता प्रार्थना भगवान आसती आज देवता मैंने आनंद नृत्य कर भक्त को से आनंद प्रदान कर भगवान आसती ପରିତ୍ରାଣା ସାଧୁନା ତେଣୁ ଭକ୍ତମାନଙ୍କର ମନ ମୋତେ ବହୁତ ଆନନ୍ଦିତ ହେଇଛି। ବନ କୁସୁମୀ ତ ଗିରିଗନ ମନି ଆରା ବନ ସବୁ ବିଭିନ୍ନ ପୁଷ୍ପରେ ପ୍ରସ୍ଫୁଟିତ ହେଇଛନ୍ତି। ବନରେ ସବୁ ବିଭିନ୍ନ ପୁଷ୍ପ ରାଜି ପ୍ରସ୍ଫୁଟିତ ହେଇଛି ଏବଂ ଗିରିଗନ ମଣି ଆରା ମଣିମାନେ ଆଉ ସବୁ ମଣି ସବୁ କ'ଣ ତଳେ ନ ରହିକରି ସବୁ ଗିରିର ପାହାଡ଼ର ଉପରେ ଆସି ପ୍ରକଟ ହେଇଯାଇଛନ୍ତି। ମଣିମାନେ ଭଗବାନ ଆସୁଛନ୍ତି, ସମସ୍ତେ ଭଗବାନଙ୍କୁ ସ୍ୱାଗତ କରୁଛନ୍ତି। ଶ୍ରଭଇଁ ସକଲ ସରିତା ଅମୃତ ଧାରା, ଯେଉଁ ନଦୀରେ ଯେଉଁ ଜଳ ହେଉଛି ସେଠି ଅମୃତ ଅମୃତ ହେଇଯାଇଛନ୍ତି। ଭଗବାନ ଆସିବାରୁ ଅମୃତ ଜଳ ସବୁ ଅମୃତ ହେଇଯାଇଛି, ଭଗବାନ କଥା ଅମୃତ। ସୋ ଅବସର ବିରିଞ୍ଚି ଜବ ଜାନା, ଭଗବାନ ଯେତେବେଳେ ଆସିଲେ ବିରିଞ୍ଚି ବ୍ରହ୍ମା ଜାଣିଗଲେ ଭଗବାନଙ୍କର ସମୟ ହୋଇଗଲା, ଆବିର୍ଭାବ ସମୟ। ତେଣୁ ଚଲେ ସକଲ ସୁର ସାହାଯ୍ୟ ବିମାନ, ତାଙ୍କର ଆଉ ବିମାନ ସବୁ ଯାଉଛନ୍ତି, ସବୁ ଦେବତାମାନେ ସବୁ ଆସୁଛନ୍ତି। ସକଲ ସୁର ସାହାଯ୍ୟ ବିମାନ ଗଗନ ବିମଲ ସଂପୂର୍ଣ୍ଣ ସୁର ଯାଉଥା, ଗଗନରେ ଆକାଶରେ ବିମାନ ସବୁ ଭର୍ତ୍ତି ହୋଇଯାଇଛି। ସମସ୍ତଙ୍କର ଗୋଟେ ଗୋଟେ ବିମାନ ଅଛି, ଗୋଟେ ଗୋଟେ ଏରୋପ୍ଲେନ୍ ଅଛି ସମସ୍ତଙ୍କର, ଦେବତାମାନଙ୍କର ଇଏ ଗରିବ ନୁହଁନ୍ତି, ସେଠି ସମସ୍ତଙ୍କର ରହିଛି ବିମାନ। ସମସ୍ତେ ବିମାନରେ ଆସୁଛନ୍ତି ତାଙ୍କ ପତ୍ନୀମାନଙ୍କ ସହିତ। ଗା ବହି ଗୋନ ଗନ୍ଧର୍ବ ବୋଲୁଥା, ଗନ୍ଧର୍ବମାନେ ଭଗବାନଙ୍କର ଗୁଣଗାନ କରୁଛନ୍ତି। ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ। କରୁଛନ୍ତି ଦେବତାମାନେ ବରଷ ହିଁ ସୁମାନ ସ୍ୱଞ୍ଜଳି ସା, ତାଙ୍କର କୌଣସି ଫୁଲରେ କମି ନାହିଁ। ପାରିଜାତ ପୁଷ୍ପ ସେତେ ପୁଷ୍ପ ଚାହିଁଲେ ମିଳିବ, ବିମାନରେ ସବୁ ଭର୍ତ୍ତି ହେଇଛି ଖାଲି ପୁଷ୍ପ, ମାନେ ପୁଷ୍ପକୁ ସବୁ ବର୍ଷା କରୁଛନ୍ତି। ବରଷ ହିଁ ସୁମାନ ସୁ ଅଞ୍ଜଳି ଅଞ୍ଜଳି ଧରିକି ଭଗବାନ ପୁଷ୍ପ ବିଷୟରେ କରୁଛନ୍ତି ଭଗବାନଙ୍କ ପାଇଁ। ଆସ୍ତୁତି କରାଇ ନାଗ ମୁନି ଦେବା, ସମସ୍ତେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। ବହୁବିଧ ଲାଭ ହିଁ ନିଜ ନିଜ ସେବା, ତେଣୁ ଯାହାର ଯେତିକି ରହିଛି ସବୁ ଗୁଣ ସବୁ ରହିଛି ସେ ଗୁଣ ମାଧ୍ୟମରେ ଭଗବାନଙ୍କର ପୂଜା କରୁଛନ୍ତି, ଆରାଧନା କରୁଛନ୍ତି। ତେଣୁ ଭଗବାନଙ୍କର ଆରାଧନା ଚାଲିଛି। ସୁର ସମୂହ ବିନତି କରି ପହଞ୍ଚେ ନିଜ ନିଜ ଧାମ, ଜଗନ୍ ନିବାସ ପ୍ରଭୁ ପ୍ରଗଟେ ଅଖିଲ ଲୋକ ବିଶ୍ରାମ। ତେଣୁ ଦେବତାମାନେ ଏଭଳି ଭାବରେ ସ୍ତୁତି କରି ତାଙ୍କର ଧାମ ଚାଲିଯାଇଛନ୍ତି, ସ୍ୱର୍ଗରୂପକୁ ଯାଇଛନ୍ତି। ତେଣୁ ଏଠି ଭଗବାନଙ୍କର ଆବିର୍ଭାବ ସମୟ ଆସିଗଲା, ଭଗବାନ ଆବିର୍ଭାବ ହେବେ। ତେଣୁ ଆମେ ଭଗବାନଙ୍କୁ ଗୋଟେ ସ୍ତୁତି କରିବା, ଆଗ ହନୁମାନଙ୍କର ତାପରେ ରାମଜୀଙ୍କର। କ'ଣ ହନୁମାନଙ୍କର ଶ୍ଳୋକ କ'ଣ ଅଛି?
ମନୋଜବଂ ମା ରୁତତୁଲ୍ୟ ବେଗଂ, ମନୋଜବଂ
ଯେତେ ରହିଛନ୍ତି ସମସ୍ତେ ଭଗବାନ ପ୍ରାର୍ଥନା କରିଛନ୍ତି ଭଗବାନ ଆବିର୍ଭାବ ହେଉଛନ୍ତି କେମିତି ଭଗବାନ ଆବିର୍ଭାବ ହେଉଛନ୍ତି
ଭାରି ପ୍ରଗଟ କୃପାଲା
ଯୁବମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ଆସୁଛନ୍ତି, ନିଜେ କ୍ରନ୍ଦନ କରୁଛନ୍ତି ଭଗବାନଙ୍କୁ। ଆମେ ସତ୍ୟଦିନ କଥା ଶୁଣିବା, ଆଜିଠାରୁ 5 ତାରିଖ ପର୍ଯ୍ୟନ୍ତ, 6 ତାରିଖ ମହାରାଜ କଥା କହିବେ, ତେଣୁ 5 ତାରିଖ ପର୍ଯ୍ୟନ୍ତ 6-7 ଦିନ ହେଉଛି ନା, ଆଜି ହେଲା 31 ନା 6 ଦିନ ସେତିକି ଆମେ ଭଗବାନ ରାମଚନ୍ଦ୍ର କଥା ଶୁଣିବା, ତାପରେ ଭଗବାନଙ୍କର ଆବିର୍ଭାବ 14 ତାରିଖରେ ତାଙ୍କ ବିଷୟରେ ମଧ୍ୟ ଶୁଣିବା କଥା। ତେଣୁ ଆଜି ଭଗବାନ ପ୍ରକଟ ହେଉଛନ୍ତି, ଆମେ ଆଗୁଆ ପ୍ରକଟ କରିଦେଲେ ଭାଇ ପ୍ରକଟ କୃପା। ଭଗବାନ ହେଉଛି ନିତ୍ୟ ଲୀଳା ଭଗବାନଙ୍କର, ଆଜି ମଧ୍ୟ ଭଗବାନଙ୍କର କେଉଁଠି ରାମନବମୀ ପାଳନ ହେଉଥିବ, କେଉଁ ବିଶ୍ୱ ବ୍ରହ୍ମାଣ୍ଡରେ ଭଗବାନଙ୍କର ରାମନବମୀ ଆଜି ପାଳନ ହେଉଥିବ। ତେଣୁ ଭଗବାନ ହେଉଛି ନିତ୍ୟ ଲୀଳା, କୃପାଳୁ ଭଗବାନ ଆସିଛନ୍ତି। ଦୀନ ଦୟାଳା, ଦୀନ ବ୍ୟକ୍ତି ଯେଉଁମାନଙ୍କର ବହୁତ ଉନ୍ନତ ଚେତନା ନୁହଁ, ବହୁତ ନୀଚ ଚେତନା, ଦୀନ ଚେତନା, ସେମାନଙ୍କୁ ଦୟା କରୁଛନ୍ତି ଭଗବାନ। ସମସ୍ତଙ୍କୁ ନେଇଯିବେ, ରଘୁନାଥ ଧାମକୁ ନେଇଯିବେ, ଅଯୋଧ୍ୟା ଧାମକୁ ନେଇକି ଯିବେ, ସମସ୍ତ ଅଯୋଧ୍ୟାବାସୀଙ୍କୁ ନେଇକି ଯିବେ। ଦୀନ ଦୟାଳା କୌଶଲ୍ୟା ହିତକାରୀ, ମାଆଙ୍କ ପାଇଁ ମଧ୍ୟ ମା ମଧ୍ୟ ବହୁତ ବର୍ଷ ତପସ୍ୟା କରିଥିଲେ, ଯେଉଁଥିପାଇଁ କି ଆଜି ଭଗବାନ ପୁତ୍ରଠୁ ପ୍ରାପ୍ତ ହୋଇଛନ୍ତି। ହରଷିତ ମହତ ହାରି, ସମସ୍ତେ ବହୁତ ଆନନ୍ଦ ହୋଇଛନ୍ତି, ମହତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ମୁନିମାନ ହାରି, ମୁନି ଯିଏକି ଭଗବାନ ବିଷୟରେ ମନନ କରୁଛନ୍ତି, ତାଙ୍କୁ ମନକୁ ହାରଣ କରୁଛନ୍ତି ଯେ ଭଗବାନଙ୍କ ଗୋଟେ ନାମ ହେଉଛି ହରି। ହରି କହିଲେ ହରି ଶବ୍ଦେ ଅନେକ ଅର୍ଥ, ଦୁଇ ମୁଖ୍ୟତମ ଗୋଟା ହେଉଛି ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରି ମନ, ସମସ୍ତଙ୍କୁ ପ୍ରେମ ଦେଇକି ମନକୁ ହରଣ କରନ୍ତି। ତେଣୁ କୌଶଲ୍ୟା ମୁନିମାନଙ୍କର ସମସ୍ତେ ମନକୁ ହରଣ କରୁଛନ୍ତି। ଏତେ ସୁନ୍ଦର ରୂପ, ଅଦ୍ଭୁତ ରୂପ ବିଚାରି, ଅଦ୍ଭୁତ ଭଗବାନଙ୍କ ଭଳି ଆବିର୍ଭାବ ହୋଇଥିଲେ ମଥୁରାର ବନ୍ଦୀଶାଳାରେ। ତାଙ୍କୁ ଅଦ୍ଭୁତମ ବାଳକ ଅମୁଜ ଇକ୍ଷଣ, ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଅଦ୍ଭୁତମ ବାଳକ ସେ, କାହିଁକି ନା ଛୋଟ ଶିଶୁ ହିସାବରେ ଆସିନାହାନ୍ତି, ଜନ୍ମକର୍ମ ଚଳେ ଦିବ୍ୟ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଛନ୍ତି ଭଗବାନ କୃଷ୍ଣ। ମଧ୍ୟ ମଥୁରାର ବନ୍ଦୀଶାଳାରେ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଥିଲେ, ଏବଂ ଏଠି ମଧ୍ୟ କୌଶଲ୍ୟାଙ୍କର ସୁତିକା ଘରେ ଭଗବାନ ଚତୁର୍ଭୁଜ ରୂପରେ ଆବିର୍ଭାବ ହୋଇଛନ୍ତି। ଅଦ୍ଭୁତ ରୂପ ବିଚାରି, ଅଦ୍ଭୁତ ରୂପ କଳ୍ପନା କରିନଥିଲେ ଭଗବାନ ଏଭଳି ଆସିବେ, ରୂପ ଧାରଣ କରିବେ, ବିଷ୍ଣୁ ରୂପରେ ଆସିଛନ୍ତି ଭଗବାନ। ଲୋଚନ ଅଭିରାମା, ବହୁତ ସୁନ୍ଦର ଲୋଚନ, ବହୁତ ସୁନ୍ଦର ଲୋଚନ, ପଦ୍ମଲୋଚନ। ତନୁଧନ ଶ୍ୟାମା, ଶରୀର କେମିତି ଶ୍ୟାମ ବର୍ଣ୍ଣ, ଘନଶ୍ୟାମା ଘନଶ୍ୟାମ ବର୍ଣ୍ଣ ଭଗବାନଙ୍କର। ନିଜ ଆୟୁଧ ଭୁଜ ତାରି, ଚତୁର୍ଭୁଜ ଧାରଣ କରିଛନ୍ତି ଏବଂ ଆୟୁଧ ଧାରଣ କରିଛନ୍ତି, ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ଭୂଷଣ ବନମାଳା, ବନମାଳା ଭଗବାନଙ୍କର ମାଳାକୁ ବୈଜୟନ୍ତୀ ମାଳା ବୋଲି କୁହାଯାଏ, ଭୂଷଣ ଭଗବାନଙ୍କର ବୈଜୟନ୍ତୀ ମାଳା। ଏବଂ ନୟନ ବିଶାଳା, ବିଶାଳ ନୟନ ରହିଛି ଭଗବାନଙ୍କର। ଶୋଭା କିନ୍ତୁ ଖରାରି, ଶୋଭା ଯଦି କହିକି ଦେଖିବା, ଐଶ୍ୱର୍ଯ୍ୟ ସମଗ୍ରଶ୍ୟ ବୀର୍ଯ୍ୟସ ଯଶସ ଶ୍ରିୟ ଜ୍ଞାନ ଯଶ ଶ୍ରିୟ, ଭଗବାନଙ୍କ ସୌନ୍ଦର୍ଯ୍ୟ କନ୍ଦର୍ପ କୋଟି କମନୀୟ ବିଶେଷ ଶୋଭମ ଭଗବାନଙ୍କର। ତେଣୁ ଏଇଭଳି ଭାବରେ ଶୋଭା ସିନ୍ଧୁ, ଶୋଭା ବର୍ଣ୍ଣନା କରି ହେବ ନାହିଁ, ଶୋଭାର ସାଗର, ଶୋଭାର ସିନ୍ଧୁ ଭଗବାନ ଆବିର୍ଭାବ ହୋଇଛନ୍ତି। ଖରାରି ଦୁଷ୍ଟମାନଙ୍କର ସରି, ଦୁଷ୍ଟମାନଙ୍କୁ ସଂହାର କରି ଭଗବାନ, ତେଣୁ ଏଇଭଳି ଭାବରେ ଭଗବାନ ଆବିର୍ଭାବ ହୋଇଛନ୍ତି। ତେଣୁ ବିଶେଷ ଭାବରେ ମାଆଙ୍କ ପାଖରେ ଆବିର୍ଭାବ ହେଉଛନ୍ତି, ମା ମୋତେ ସ୍ତୁତି କରୁଛନ୍ତି। କହ ଦୁଇ କର ଜୋରି ସ୍ତୁତି ତୋରି କେହି ବିଧି କରୁଅନ୍ତା, ମାୟା ଗୁଣ ଜ୍ଞାନାତୀତ ଅମାନ ବେଦ ପୁରାଣ ଧନନ୍ତା, କରୁଣା ସୁଖ ସାଗର ସବ ଗୁଣ ଆବର ଜୋରି କାବରି ତଦନ୍ତା, ସୋମମହିତ ଲଗି ଜନ ଅନୁରାଗୀ ଭୟ ପ୍ରଗଟ ଶ୍ରୀକନ୍ତା। ଆମର ଏତେ ସ୍ୱରଟା ଟିକେ ଜଣା ପଡ଼ୁନି, ବର୍ଷ ସାରା ପଢ଼ିଲେ ରାଗ ଚୈତନ୍ୟଚର୍ଯ୍ୟା ଆମର ଚୈତନ୍ୟଚର୍ଯ୍ୟା ବର୍ଷରେ ଥର ପଢ଼ା ପାଠ ହେଲା। ତେଣୁ ଏଇଭଳି ମଧ୍ୟ ମଧ୍ୟ ଗୋସ୍ୱାମୀ ତୁଳସୀଦାସଙ୍କୁ ଆଜି ଆମର ଶିଶୁ ମଧ୍ୟ ସେମାନେ ଶୁଣିଥିଲି କି କହୁଛି, ଆମର ଏତେ ନାହିଁ ସଙ୍ଗୀତ ଜ୍ଞାନ, ଆମେ ଜାଣିନୁ ଏଇଟା ଉପରେ, ଆହୁରି ଆମର ଇଏ ହେଉନି, ପ୍ରାକ୍ଟିସ୍ ନାହିଁ। ତେଣୁ ପ୍ରାର୍ଥନା କରୁଛନ୍ତି କୌଶଲ୍ୟା ମା, କହ ଦୁଇ କର ଜୋରି, ଦୁଇ କର ଯୋଡ଼ିକିରି ପ୍ରାର୍ଥନା କରୁଛନ୍ତି, ଅସ୍ତୁତି ତୋରି ମୁଁ ତୁମର ସ୍ତୁତି କରୁଛି, କେହି ବିଧି କରୁ ଅନନ୍ତା, ଏ ଅନନ୍ତ ଆପଣଙ୍କର ତ ଅନ୍ତ ନାହିଁ, ମୁଁ କ'ଣ ସ୍ତୁତି କରିବି, ମୁଁ ତ ସୀମିତ ବ୍ୟକ୍ତି, ମୋର ବୃତ୍ତି ସୀମିତ, ମାୟା ଗୁଣ ଜ୍ଞାନାତୀତ, ମୁଁ ମାୟା ଭିତରେ ରହିଛି, ଆପଣ ଗୁଣ ଆପଣ ଜ୍ଞାନାତୀତ, ଆମର ଜ୍ଞାନର ଉର୍ଦ୍ଧ୍ୱରେ ଆପଣ, ମାୟାର ମଧ୍ୟ ଉର୍ଦ୍ଧ୍ୱରେ ଆପଣ, ଅମାନ ବେଦ ପୁରାଣ ଗୁଣତା, ଏଇଭଳି ଭାବରେ ବେଦ ପୁରାଣରେ ଏଇଭଳି ଭାବରେ ସେମାନେ ଗ୍ରହଣ କରିଛନ୍ତି ଆପଣଙ୍କୁ। ବେଦ ପୁରାଣ ମହାରାଜ କହନ୍ତି ବେଦ ପୁରାଣ କୌଶଲ୍ୟା ମା ଜାଣିଥିଲେ, ସେଥିପାଇଁ ସେ କହିଲେ ବେଦ ପୁରାଣ ଗୁଣତା। ତେଣୁ ସବୁ ସ୍ତ୍ରୀଲୋକମାନେ ମଧ୍ୟ ଶାସ୍ତ୍ରକୁ ଅଧ୍ୟୟନ କରିବା କଥା, ପ୍ରସାଦ ଖାଇବେ ଏବଂ ଶାସ୍ତ୍ର ମଧ୍ୟ ଅଧ୍ୟୟନ କରିବେ ଅନନ୍ତା। କରୁଣା ସୁଖ ସାଗର, କରୁଣା ଏବଂ ସୁଖର ସୁଖ ସାଗର ଭଗବାନ, ସର୍ବଗୁଣ ଆଗର, ସମସ୍ତ ଗୁଣ ତାଙ୍କ ପାଖରେ ରହିଛି, ସବୁ ଗୁଣ 64 ଗୁଣ କୁହାଯାଏ, 64 ପୂର୍ଣ୍ଣ ଭାବରେ ରହିଛନ୍ତି, ସର୍ବଗୁଣ ଆଗର। ଯେହି ଗାଭୀ ସ୍ତୁତି ସନ୍ତା,
ଆଗର ଆଗର ଅଛି,
ଆଗର
ಗುಣ ಆಗರ, ಗುಣರ ಗೃಹ ಆಗರ ಅಂದರೆ ಗೃಹ ಅಂದರೆ ನಿಂತರ ಪಡೆಯಲು ಜಾಣಬೇಕು ಅಂತ ಬುದ್ಧಿ ಇದೆಯೋ ಬೇಸಿ ಇಡೇ ಭಯ ಆಗ್ತಾ ಆಯಿತು. ಆಗರ ಮನೆ ಅಗಾರ ಪಗಾರ ಧನಾಗಾರ ಧನಾಗಾರ ಕೋಸಾಗಾರ ಇಸು ರೈತ ಇ କ'ଣ ଏଇ ବୌଦ୍ଧ ଜାଗତ ହେଉଛି କ'ଣ ମୈଥୁଳା ମୈଥୁନାଗାର ବୋଲି କୁହାଯାଇଛି, ମୈଥୁନର ଆଗାର ଏଇଭଳି ଭାବରେ ଯେଉଁ କହିଛି କରୁଣା ସୁଖ ସାଗର ସବୁଗୁଣ ଆଗର ଯେହି ଗାଭୀ ଶ୍ରୁତି ସନ୍ତା. ଶାସ୍ତ୍ରମାନଙ୍କରେ ଏଇଭଳି ଭାବରେ ଭଗବାନଙ୍କର ଗୁଣଗାନ କରାଯାଇଛି ବା ଭଗବାନଙ୍କ ଭକ୍ତମାନେ ମଧ୍ୟ ଏଇଭଳି ଭାବରେ ଭଗବାନ ଗୁଣଗାନ କରିଛନ୍ତି. ସୋମମ ହିତ ଲାଗି ଜନାକୁ ରାଗି ମୋର ହିତ କରୁଣା ମୋର ହିତ କରିବା ପାଇଁ ତମେ ଆସିଛ, ଆପଣ ଆସିଛନ୍ତି. ଅନୁରାଗୀ ଭୟ ପ୍ରକଟ ଶ୍ରୀକାନ୍ତା, ଶ୍ରୀକାନ୍ତା ଲକ୍ଷ୍ମୀଦେବୀଙ୍କର କାନ୍ତା ଭଗବାନ ସିଏ ଆବିର୍ଭାବ ହୋଇଛନ୍ତି. ଏଭଳି ଭାବରେ କ'ଣ କୌଶଳମା ସ୍ତୁତି କରୁଛନ୍ତି. ବ୍ରହ୍ମାଣ୍ଡ ନିକାୟ ନିର୍ମିତ ମାୟା ରୋମ ରୋମ ପ୍ରତିଭେଦ କହି ମମ ଉରସୋ ବାସି ଏହା ଉପହାସି ସୁନତ ଧୀରମତି ଧୀର ନ ରହି. ପ୍ରଭୁ ଆପଣଙ୍କ ଲୋମ ଉପରେ ସବୁ ବ୍ରହ୍ମାଣ୍ଡ ରହିଛନ୍ତି, ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛନ୍ତି ଆପଣଙ୍କ ଲୋମ ଉପରେ. ନିର୍ମିତ ମାୟା ରୋମ ରୋମ ପ୍ରତି ବେଦ କହେ, ସବୁ ବେଦରେ ସେଟା କୁହାଯାଇଛି, ମୁଁ ମନକୁ କହୁନାହିଁ. ମମ ଭୋର ସ୍ୱଭାସି ଏହା ଉପହାସି. ପ୍ରଭୁ ଆପଣ ମୋ ପାଖକୁ ଆସିଲେ ଲୋକମାନେ ଜାଣିବେ, ସମସ୍ତେ ଉପହାସ କରିବେ, ଏ କୌଶଲ୍ୟା ଭଗବାନଙ୍କର କ'ଣ ମା ହେଇପାରିବେ, ଉପହାସ କରିବେ. ଦେବୀ ମାତା ମୋତେ ସେଇଟା କହିଥିଲେ. ସୁନତ ଧୀର ମତି ସ୍ଥିର ନ ରହି, ଏଗୁଡ଼ା ଶୁଣିକିରି ମୋର ମସ୍ତବା ମୋର ମତି କାମ କରୁନାହିଁ. ତେଣୁ ପ୍ରଭୁ ଉପଜା ଜବ ଜ୍ଞାନ ପ୍ରଭୁ ମୁଁ ସୁକାନା ଚରିତ ବହୁତ ବିଧି କିନ୍ ଚହି କହି କଥା ସୁହାଇ ମା ତୁ ବୁଝାଇ ଯେହି ପ୍ରକାର ସୁତ ପ୍ରେମ ରହି. ତେଣୁ ଭଗବାନ ତାଙ୍କୁ କହିଲେ, ତାଙ୍କ ପୂର୍ବବର୍ତ୍ତୀ କଥା କହିଲେ, ଉପଜା ଜବ ଜ୍ଞାନ ପ୍ରଭୁ ମୁସ୍କାନ ଏଇଭଳି ଭାବରେ ଯେତେବେଳେ ସବୁ ସ୍ତୁତି କାର୍ଯ୍ୟରେ ଭଗବାନ ମୁସ୍କୁର କରି କ'ଣ ସ୍ମିତ ହାସ ଦେଇ କହୁଛନ୍ତି. ଚରିତ ବହୁତ ବିଧି କହି ପୂର୍ବ ଚରିତ କଥା କହୁଛନ୍ତି, କହି କଥା ସୁହାଇ ମାଆକୁ ବୁଝାଇ ମାଆଙ୍କୁ ବୁଝାଉଛନ୍ତି ଯେହି ପ୍ରକାର ସୁନ୍ଦର ପ୍ରେମ ରହି. ବର୍ତ୍ତମାନ ଐଶ୍ୱର୍ଯ୍ୟ ଜ୍ଞାନ ଆସିଗଲା ନା, ଐଶ୍ୱର୍ଯ୍ୟ ଜ୍ଞାନରେ ଆଉ ପୁଅ ପୁତ୍ର ସ୍ନେହ ଆଉ କ'ଣ ଆସିବ, କିନ୍ତୁ ଭଗବାନ ସ୍ତୁତି କରିବେ. ତେଣୁ ସେ ଐଶ୍ୱର୍ଯ୍ୟ ଜ୍ଞାନକୁ ଦୂର କରୁଛନ୍ତି, ମାଧୁର୍ଯ୍ୟ ମାଧୁର୍ଯ୍ୟ ଆଗକୁ ପୁତ୍ର ସିନା କରିପାରିବେ, ନହେଲେ କିନ୍ତୁ ଭଗବାନ ସ୍ତୁତି କରିବେ. ତେଣୁ ଭଗବାନ ଏଇଭଳି ଭାବରେ ତାଙ୍କର ଐଶ୍ୱର୍ଯ୍ୟକୁ ଦୂର କରିକିରି ମାଧୁର୍ଯ୍ୟକୁ ପ୍ରକଟ କରିଛନ୍ତି. ତେଣୁ ମା ତା ପୁଣି ବୋଲି ସୋମତୀ ଡୋଲି ତଝୌ ତା ତ ଏହା ରୂପା କି ଯେଇ ଶିଶୁ ଲୀଳା ଅତି ପ୍ରିୟଶୀଳା ଏହା ସୁଖ ପରମ ଅନୁପା. ତେଣୁ ମା ପୁଣି କହିଲେ ତାଙ୍କୁ ପୁତ୍ର ଜ୍ଞାନ କଲେ ବର୍ତ୍ତମାନ ସୋମତୀ ଡୋଲି ସେଇ ମତି ଆସିଗଲା ଆଉ ଭଗବାନ ବୋଲି ଭୁଲିଗଲେ. ତଝୁ ତା ତ ଏଇ ରୂପା ତା ତ କହିଲେ ଭଗବାନ କହିଲେ ସେଥିରେ ଶ୍ରୀକନ୍ଦା ପ୍ରଭୁ ଭଗବାନ ଅନନ୍ତା ଏମିତି କହୁଥିଲେ ବର୍ତ୍ତମାନ କହିଲେ ତା ତ ଏ ପୁତ୍ର ଏ ଯେଉଁ ରୂପ ଧାରଣ କରୁଛି ଏଇଟାକୁ ତ୍ୟାଗ କର, ସେ କଥା ମୋତେ ଦେବୀ ମା କହିଥିଲେ. ତେବେ ରୂପା କି ଯାଇ ଶିଶୁ ଲୀଳା ଅତି ପ୍ରିୟ ଆପଣ ଯେଉଁ ଛୋଟ ଶିଶୁ ଲୀଳା ମାନବ ଶରୀର ଧାରଣ କରିକି ଶିଶୁଲୀଳା ଧାରଣ କରନ୍ତୁ, ଅତି ପ୍ରିୟ ଶିଳା ଏଇଟା ମୋର ପ୍ରିୟ, ଏହା ସୁଖ ପରମ ଅନୁପା ଏଇଟାକୁ ଅନୁପମ ସୁଖ ମୁଁ ପ୍ରାପ୍ତ ହେବି. ସୁନି ବଚନ ସୁଜାନା ରୋଦନ ଠାନା ହୋଇ ବାଳକ ସୁର ଭୂପା. ଯେଉଁ ସୁରଶ୍ରେଷ୍ଠ ଭଗବାନ ଗୋଟେ ସାମାନ୍ୟ ବାଳକ ହେଇଗଲେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ. ସୁନି ବଚନ ସୁଜାନା ବଚନ ମାଙ୍କର ଶୁଣି ରୋଦନ ଠାନ ଭଗବାନ ଛୁଆଙ୍କ ହିଁ କାନ୍ଦିବା ପାଇଁ ଆରମ୍ଭ କଲେ. ରୋଦନ ଠାନ ଏହା ଚରିତ ଯେ ଗାଁ ଭାଇ ଆପଣମାନେ ଯେଉଁ ଶୁଣିଥିଲେ ଆମେ ଯେଉଁ ଗାନ କଲେ ତାର ଫଳ କିଛି ପାଇବା ନା, ତେଣୁ ଏହା ଚରିତ ଯେଉଁ ଗାଁ ଭାଇ ହରିପଦ ପା ଭାଇ ଭଗବାନ ପଦ ପ୍ରାପ୍ତ ହେବା ହରିପଦ ପା ଭାଇ ତେନ ପର ହିଁ ଭବ କୂପା. ଖାଲି ହରିପଦ ପ୍ରାପ୍ତ ହେଲେ କ'ଣ ହେବ ନା, ଏଇ ଭବକୂପ ଭବସାଗରରୁ ଭବକୂପରୁ ଆମେ ମୁକ୍ତି ପାଇବା. ଜୟ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ଭଗବାନ ରାମଚନ୍ଦ୍ର କୀ, ଜୟ ଶ୍ରୀ ଗୋପା ମହାରାଜ କୀ, ଜୟ ଶ୍ରୀ ଗୁରୁଦେବ କୀ, ଅନନ୍ତ କୋଟି ବୈଷ୍ଣବୃନ୍ଦ କୀ, ଦାୟ ଗୌ ପ୍ରମାନନ୍ଦେ.
अच्छी है।
हाँ ठीक काम करिए।
गोस्वामी जी का ये मंत्र सीधा केवल शुणी राम जी का चरण में गभर अनुराग बहुत सुंदर टीका सब रही प्राय रामनगर सब गाँव संध्या समय अभिषेक समय गाँव है प्राय बतीस तेतीस थर मेड पाठ कर अभिषेक समय और अधिवास हम से बहुत अच्छी अधिवास क्लास
कहीं पढ़ा होता है
संस्कृत श्लोक ठीक ठीक यदि उच्चारण ना तार प्रभाव गुड़ाक विपरीत हम से जन रज पी पाठ कर समस्त पूजा लाभ प्रतिष्ठा इच्छा हम तार मन जी मान लालसा से जिन रोसे पूजारी कम्प्लीटली मंदिर आत्मस्फियर निर्भर कर स्तुति जो पाठ कर भावना से सब जिन बहुत सावधान कर
साहय कले धन्यवाद बहुत हरे कृष्ण आसता 5 तारीख पर्यटन चलो आपको अनुरोध यही भगवान कथा श्रवण करिए जय भगवान मर्यादा पुरुषम श्री रामचंद्र की
जय।
चलते
ଶାନ୍ତି ମନ୍ତ୍ର କହିଲେନି ସେ ଯେଉଁ